आकाशवाणी। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ସାକ୍ଷାତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଚୀନ ଗସ୍ତ। ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେରେ ରାଜଧାନୀ ଓସ୍ଲୋରେ ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ। ପ୍ରଯୁକ୍ତି ବିଦ୍ୟା, ନବୀକରଣୀୟ ଶକ୍ତି, ପ୍ରତିରକ୍ଷା, ସ୍ଥିରତା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ନର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ଭାରତ ସମେତ 5 ନର୍ଡିକ୍ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀ ଅବସରରେ ନର୍ଡିକ୍ ସଦସ୍ୟ ରାଷ୍ଟ୍ର ଡେନମାର୍କ, ଆଇସଲ୍ୟାଣ୍ଡ ଏବଂ ଫିନଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସମୟରେ ପରସ୍ପର ମଧ୍ୟରେ ସହଯୋଗ, ସହଭାଗିତା, ସମୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବା ଉପରେ ଭାରତ ଏବଂ ସ୍ୱିଡେନ୍ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ଲିଷ୍ଟରସନ୍ଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଅନିଶ୍ଚିତତା, ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ବିଭାଜନ ସମୟରେ ସଂକୀର୍ଣ୍ଣ ଜାତୀୟ ଆଭିମୁଖ୍ୟକୁ ଦୂରେଇ ରହି ସହଭାଗୀ ସମୃଦ୍ଧିକୁ ମଜବୁତ କରିବାର ଆବଶ୍ୟକତା ଦେଖାଦେଇଛି। ଏକ ଜାତୀୟ ଦୈନିକ ସମ୍ବାଦପତ୍ରରେ ଆଜି ପ୍ରକାଶିତ ଏହି ଆଲେଖ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମିଳିତ ଜାତିସଂଘ ଏହାର 80ତମ ବାର୍ଷିକୀ ପାଳନ କରୁଥିବାବେଳେ ଅନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷୀୟ ମୂଲ୍ୟ ଅଧିକ ସ୍ପଷ୍ଟ ହୋଇଛି। ଏଥିସହିତ ସମସାମୟିକ ବାସ୍ତବତାକୁ ରୂପାୟନ କରିବା ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଏହି 26ତମ କେନ୍ଦ୍ରୀୟ ଜୋନାଲ ପରିଷଦରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, 4 ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଆଜି ଲିଟର ପ୍ରତି 90 ପଇସା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଦର ବୃଦ୍ଧି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା 98.64 ପଇସା ଏବଂ ଡିଜେଲ ଲିଟର ପିଛା 91.58 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 107.69 ପଇସା ହୋଇଥିବାବେଳେ ଡିଜେଲ ଲିଟର ପ୍ରତି 94.08 ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା 109.70 ପଇସା ଏବଂ ଡିଜେଲ ଲିଟର ପିଛା 96.07 ପଇସା ହୋଇଥିବାବେଳେ ଚେନ୍ନାଇରେ ଏହି ଦର ଯଥାକ୍ରମେ 104.49 ପଇସା ଏବଂ 96.11 ପଇସା ରହିଛି। 4 ବର୍ଷର ବ୍ୟବଧାନ ପରେ ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ବୃଦ୍ଧି କରାଯାଇଥିଲା। ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନରେ ଅବ୍ୟବସ୍ଥା ଏବଂ ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଦେଖାଦେଇଥିବା ବୈଶ୍ୱିକ ଅସ୍ଥିରତା ଯୋଗୁଁ ଏହି ଦର ବୃଦ୍ଧି ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିହ୍ନିତ ମତାମତ ବ୍ୟକ୍ତ କରିଛନ୍ତି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଅପରେସନ୍ ସିନ୍ଦୁର ସାମରିକ ସଠିକତା, ସୂଚନା ନିୟନ୍ତ୍ରଣ, କୂଟନୈତିକ ସଙ୍କେତ ଏବଂ ଆର୍ଥିକ ସଂକଳ୍ପକୁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟ ଭାବରେ ପ୍ରମାଣିତ କରିଛି ବୋଲି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷାରୁ ସମୃଦ୍ଧି, ନିରନ୍ତର ଜାତୀୟ ଅଭିବୃଦ୍ଧି ପାଇଁ ସ୍ମାର୍ଟ ପାୱାର ଶୀର୍ଷକ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଅପରେସନ୍ ସିନ୍ଦୁର ଶତ୍ରୁ ରାଷ୍ଟ୍ରକୁ ଗଭୀର ଭାବରେ ଆଘାତ ଦେବା ସହ ଆତଙ୍କବାଦର ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା। ଜମ୍ମୁ ଶ୍ରୀମାତା ବୈଷ୍ଣୋଦେବୀ କାତ୍ରା ସେକ୍ସନରେ 238 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ଭାରତୀୟ ରେଳବାଇ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଟନେଲ ରକ୍ଷଣାବେକ୍ଷଣ, ସେତୁ ସୁରକ୍ଷା ଏବଂ କ୍ରିଟିକାଲ ସ୍ଲୋପ ସ୍ଥାପନ ଆଦି କାର୍ଯ୍ୟ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷିତ ରେଳ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ସହ ପ୍ରତିରକ୍ଷା ସହଯୋଗକୁ ଅଧିକ ସମୃଦ୍ଧ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ ସ୍ଥିରତାରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ।
मुझे खुशी है कि आपकी हाल की भारत की यात्रा के दौरान इसे अब इनहांस कॉम्प्रिहेंसिव स्ट्रेटेजिक पार्टनरशिप में अपग्रेड किया गया है। मुझे विश्वास है कि आज की हमारी चर्चा हमारे रक्षा सहयोग को और अधिक मजबूत करेगी तथा आने वाले वर्षों में सहयोग के लिए नए रास्ते भी खोलेगी।
ଦୁଇ ନେତା ମିଳିତ ଭାବରେ ଭିଏତନାମର ବାୟୁସେନା ଅଧିକାରୀ କଲେଜରେ ପ୍ରତିଷ୍ଠିତ ଭାଷା ପ୍ରୟୋଗଶାଳା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଆଇ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ଚୀନ ଯାତ୍ରା କରୁଛନ୍ତି। କ୍ରେମ୍ଲିନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତା ଆର୍ଥିକ ସହଯୋଗ ଏବଂ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଚୀନ ରୁଷ ବନ୍ଧୁତ୍ୱ ଚୁକ୍ତିର 25 ବର୍ଷ ପୂରଣ ଅବସରରେ ପୁତିନଙ୍କ ଏହି ଗସ୍ତ ବିଶେଷ ମହତ୍ତ୍ୱ ରଖିଛି। ବିଶ୍ୱରେ ଦେଖାଦେଇଥିବା ଭୂ ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ ଉଭୟ ଆମେରିକା ଓ ରୁଷ ସହିତ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ଦିଗରେ ପ୍ରୟାସ କରୁଛି। ୟୁକ୍ରେନ୍ ବିବାଦ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଚୀନ ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ରୁଷୀୟ ତୈଳ ଓ ଗ୍ୟାସ୍ର ପ୍ରମୁଖ କ୍ରେତା ରହିଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃତ୍ୱଙ୍କ ଅନୁରୋଧ କ୍ରମେ ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମରିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ପ୍ଲେଅଫ୍ରେ ଖେଳିବା ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେଅଫ୍ରୁ ବାଦ୍ ପଡ଼ିଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।